ତୁମେ ଆଉ କ'ଣ ପୁରା ପଠେଇବ? ଅସୁବିଧା ହେଇଛି, ମୋ ନାଁରେ ରଶ୍ମୀ ହେଇଛି, ମୁଁ 7 ନମ୍ବର ୱାର୍ଡରେ ସରସ୍ୱତୀ ଭାଇରେ ରହୁଛି। ଆଉ ଆମର ଏଠି ସବୁ ଅଳିଆ ଗାଡ଼ି ଆସୁଛି, ଆଉ ଆମେ ବି ସବୁବେଳେ ଅଳିଆ ନେଇକିରି ବାହାରେ ରଖି ଦଉଛୁ, ସେମାନେ ଆମଠୁ ନେଇକିରି ଯାଉଛନ୍ତି ଅଲଗା ଅଲଗା କରିକିରି। ଆଉ ଆମେ ବହୁତ ଖୁସି ହଉଛୁ, ଆମ କଲୋନୀରେ ସବୁବେଳେ ନିଟ୍ ଆଣ୍ଡ କ୍ଲିନ୍ ରହୁଛି, ସବୁବେଳେ ସଫା ହଉଛି। ଗୋଟେ ଜଣେ ମହିଳା ବି ଆସୁଛନ୍ତି ଯିଏ ଝାଡୁ ମାରିକିରି ବି ଯାଉଛନ୍ତି, ଆଉ ସେଥିପାଇଁ ବିଏମ୍‌ସିକୁ ଧନ୍ୟବାଦ ଜଣାଉଛୁ।